ଘଣ୍ଟାରେ ରାଜ୍ୟର କେତେକ ସ୍ଥାନରେ ହାଲୁକା ବର୍ଷା ଅନୁଭୂତ ହୋଇଛି। ଅନେକ ସ୍ଥାନରେ ଆମର ଯେଉଁଟାକି ଦେଖିବା ଗ୍ରୀଷ୍ମ ପ୍ରବାହ ମଧ୍ୟ ଅନୁଭୂତ ହୋଇଛି। ସର୍ବୋଚ୍ଚ ଦିନ ତାପମାତ୍ରା 45 ଡିଗ୍ରୀ ସେଲସିୟସ ଟିଟିଲାଗଡ଼ରେ ଅନୁଭୂତ ହୋଇଛି। ଆଜି ଆମର ଯେଉଁ ପୂର୍ବାନୁମାନ ରହିଥିଲା, ଆଜିଠାରୁ ଧୀରେ ଧୀରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ସ୍ଥିତି ହଟିବ ଏବଂ କାଳବୈଶାଖୀ ପ୍ରକ୍ରିୟା ସକ୍ରିୟ ହେବାର ସମ୍ଭାବନା ରହିଛି। ଆଜି ଉପକୂଳ ଓଡ଼ିଶା ସମେତ ଆମେ ଯଦି ଦେଖିବା ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଏଇ ଯେଉଁ 4 ଜିଲ୍ଲା ରହୁଛି ସେଥିରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା, କୁଆପଥର ବର୍ଷା ଏବଂ ପବନ 40-50 କିଲୋମିଟର ପର୍ଯ୍ୟନ୍ତ ସମ୍ଭାବନା ଥିବାରୁ ଆମର ଅରେଞ୍ଜ ଆଲର୍ଟ ଜାରି କରିଛି। ଆଉ ଏଣ୍ଟାୟାର ଯେଉଁ ଆମର ଉପକୂଳ ଅଞ୍ଚଳ ରହୁଛି, ସମ୍ପୂର୍ଣ୍ଣ ଭାବେ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ପାଇଁ ଆମେ ପାଖାପାଖି ଯେଉଁ ରହୁଛି ଅବଶିଷ୍ଟ ଯଦି ଦେଖିବା ପାଖାପାଖି 7 ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛୁ। ତା ସହିତ ସଂଲଗ୍ନ ଜିଲ୍ଲାଗୁଡ଼ିକ ଯେମିତି ରହୁଛି କେଉଁଝର, ମୟୂରଭଞ୍ଜ, ତା ସହିତ ରହୁଛି ଆମର ରାୟଗଡ଼ା, କୋରାପୁଟ, ଏସବୁ ଜିଲ୍ଲାଗୁଡ଼ିକରେ ମଧ୍ୟ କାଳବୈଶାଖୀ ପ୍ରକ୍ରିୟା ସମ୍ଭାବନା ରହୁଛି। ତାକୁ ଲକ୍ଷ୍ୟ କରି ଚେତାବନୀ ଜାରି କରାଯାଇଛି। ଆସନ୍ତାକାଲିଠାରୁ ରାଜ୍ୟରେ ଧୀରେ ଧୀରେ ବର୍ଷାର ବିସ୍ତୃତି ବୃଦ୍ଧି ହେବାର ସମ୍ଭାବନା ରହିଛି। ତା ସହିତ କେତେକ ସ୍ଥାନରେ ବର୍ଷାର ପରିମାଣ ମଧ୍ୟ ବୃଦ୍ଧି ହେବାର ସମ୍ଭାବନା ଥିବାରୁ ଆଗାମୀ 3-4 ଦିନ ପର୍ଯ୍ୟନ୍ତ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ତାପମାତ୍ରା ଯେଉଁ ରହୁଛି ପୂର୍ବାନୁମାନ, ଆଗାମୀ 3 ଦିନ ମଧ୍ୟରେ ଦିନ ତାପମାତ୍ରାରେ ରାଜ୍ୟର ଅନେକ ସ୍ଥାନରେ ଆମର ଯେଉଁଟାକି ପାଖାପାଖି 4-6 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ଘଟିବାର ସମ୍ଭାବନା ରହୁଛି। ଅର୍ଥାତ୍ କାଳବୈଶାଖୀ ପ୍ରକ୍ରିୟା ଯେଉଁ ରହୁଛି ସେଟା ପ୍ରଭାବରେ ଏହି ତାପମାତ୍ରା ଖସିବ ଏବଂ ଯେହେତୁ ତାପମାତ୍ରା ତଳକୁ ଖସିବାର ସମ୍ଭାବନା ରହୁଛି, ଗ୍ରୀଷ୍ମ ପ୍ରବାହର କୌଣସି ସମ୍ଭାବନା ନାହିଁ। ଆଜି କିନ୍ତୁ ଆଭ୍ୟନ୍ତର ଓଡ଼ିଶାର କେତେକ ସ୍ଥାନରେ 43-44 ଡିଗ୍ରୀ ମଧ୍ୟରେ ତାପମାତ୍ରା ରହିବାର ମଧ୍ୟ ସମ୍ଭାବନା ରହୁଛି ଏବଂ ଯେଉଁ ସ୍ଥିତି ରହିବ ଆଗାମୀ ଯେଉଁ 4-5 ଦିନ ଯେହେତୁ ବର୍ଷାର ପ୍ରଭାବ ରହିବ, ତାପମାତ୍ରା ଯେଉଁ ଆଶ୍ୱସ୍ତ୍ୟକର ସ୍ଥିତି ରହିବାର ସମ୍ଭାବନା ରହୁଛି। ଖାସ କରିକି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଯେଉଁ ରହୁଛି ସେ ସମୟ ପାଇଁ ମଧ୍ୟ ଆମର ସ୍ଥିତି ଅନୁକୂଳ ରହିବାର, ତାପମାତ୍ରା ଦୃଷ୍ଟିରୁ ଅନୁକୂଳ ରହିବାର ସମ୍ଭାବନା ରହିଛି।